ନମସ୍କାର, ମୋ ନାଁ ତ୍ରିବେଣୀ ସେଠୀ, ମୁଁ ମୁଣ୍ଡା ସାହି ୱାର୍ଡ ନମ୍ବର 38ରେ ରହୁଛି। ଆଗରୁ ଆମେ ଯେତେବେଳେ ଆମ ସାହିକୁ ସଫେଇ ଗାଡି ଆସୁନଥିଲା, ସେତେବେଳେ ଆମେ ସାନିଟାରି ପ୍ୟାଡ ଗୁଡାକୁ ଆମେ ଠେଲା ଗାଡିରେ ଦଉଥିଲୁ, ନହେଲେ ରାସ୍ତା ସାଇଡରେ କୋଉଠି ଡ୍ରେନରେ ପକେଇ ଦଉଥିଲୁ, କି ଯୋଉଟାକି କୁକୁର ମାନେ ନେଇକିରି ଚାରିଆଡେ ଫୋପାଡୁଥିଲେ, ସେଟାକୁ ରାସ୍ତାରେ ଯିବା ଆସିବା ପାଇଁ ବି ଅସୁବିଧା ହଉଥିଲା। ବର୍ତ୍ତମାନ ଆମ ସାହିକୁ ସଫେଇ ଗାଡି ଆସିଯାଇଛି, ଯାହା ବଦଳରେ ଆମେ ସାନିଟାରି ପ୍ୟାଡକୁ ବାହାରେ କୁଆଡେ ନ ଫୋପାଡିକିରି ଆମର ଯୋଉ ସଫେଇ ଗାଡି ଆସୁଛି, ସେ ସଫେଇ ଗାଡିରେ ଆମେ ସୁରକ୍ଷିତ ଭାବରେ ଦଉଛୁ, ସେମାନେ ମଧ୍ୟ ଆମଠୁ ନଉଛନ୍ତି।